ମୋନା ମୋନା ଆମେ 18 ନମ୍ବର ୱାର୍ଡରୁ ଶିକ୍ଷାର୍ଥୀ ମୋନା ନମିତା ପାଣି ଆମେ ଶ୍ରୀଫା ତରଫରୁ ଆସିଥିବାରୁ ମ୍ୟାଡାମ ଆଉ ସାର୍ ମାନଙ୍କ ପାଖରେ ଆମେ କମ୍ପ୍ଲେନ୍ କରୁଛୁ ଯେ ଯୋଉଠି ଯୋଉଠି ଅସୁବିଧା ଅଛି ସେଗୁଡା ସବୁ ସଲ୍ଭ କରିବେ ହଁ ଭଲରେ ଭଲରେ ସେମାନେ ସବୁ ସୁବିଧା କରିବେ ଆମର ସାନିଟାଇଜର ଇନ୍ସପେକ୍ଟର ବି ସେମାନେ ସେ ଶୁଣିଲେ ଆଉ ଯୋଉଠି ଗାଡି ଯାଉନାହିଁ ଅଳିଆ ଆସୁନାହିଁ ସେଠି ବି ସେ ଗାଡି ପଠେଇବାକୁ ବ୍ୟବସ୍ଥା କରିବେ ଆଉ ଏଇସବୁ ପାଇଁ ପାଣିର ଅଭାବ ଅସୁବିଧା ଆଉ ଡ୍ରେନ୍ର ଅସୁବିଧା ସବୁ ସମସ୍ୟାର ସମାଧାନ ଆମେ କରିବୁ ବୋଲି ଆମେ ସେଥିପାଇଁ ସେଇ ଫାର୍ ତରଫରୁ ଧନ୍ୟବାଦ ଜଣାଉ।